ମିନତି ସାହୁ କହୁଛି, 26 ନମ୍ବର ୱାର୍ଡରୁ। ମୁଁ ମ୍ୟୁନିସିପାଲିଟିରେ ବି ଯାଇକି ବସି କାମ କରେ। 26 ନମ୍ବର ୱାର୍ଡରେ ଏଠି ଅଳିଆ ଆବର୍ଜନା ହେଇକି ପଡିଛି, ତା ପାଇଁ ମ୍ୟୁନିସିପାଲିଟି ଡଷ୍ଟବିନ୍ ନାହିଁ, ଡ୍ରେନ୍ ସିଷ୍ଟମ ନାହିଁ, ସୁରଜ ଲାଇନ ସିଷ୍ଟମ କିଛି ନାହିଁ। 6 ନମ୍ବର ହସ୍ପିଟାଲ ବହୁତ ଥର ଯିବା ଆସିବା କରିବା ପରେ, ତାପରେ ଏବେ ସେ କହିଥିଲେ ହାଣ୍ଡିକ୍ୟାପ ସାର୍ଟିଫିକେଟ ଦେବେ ବୋଲି, କିନ୍ତୁ ସେ କିଛି କରିବି ପାରୁନି। ତାର ଟୋଟାଲି ଇଞ୍ଜର ହେଇଥିଲା, ଲେଫ୍ଟ ସାଇଡ ଛାତି କଲର ବୋନ ସବୁ ହେଇଯାଇଥିଲା, କିନ୍ତୁ ସେ ସାର୍ଟିଫିକେଟ ଦେଇଛନ୍ତି ମାତ୍ର 80%। ସେ ତ କୋଉ କାମକୁ ନାହିଁ। ମୁଁ ଆଉ ଥରେ ବି ଆପଣ ମାନଙ୍କୁ ବି ଜଣେଇଥିଲି, ମୋ କୌଣସି ରିପ୍ଲାଏ ମିଳିଲାନି। ତେଣୁ ମୁଁ ଆଉ ଥରେ ରିକ୍ୱେଷ୍ଟ କରୁଛି, ମୋ ପୁଅ ପାଇଁ କିଛି ଆପଣ ମାନେ କରିଲେ ମୁଁ ଆପଣଙ୍କ ପାଖରେ ଚିରୋପକୃତ ହେବି। ଏତିକି ମୋର ମତାମତ।